ଓଡ଼ିଶାର ଖାଦ୍ୟ ସଂସ୍କୃତି ଉପରେ ସମଧ୍ୱନି ଦ୍ୱାରା ଆରମ୍ଭ ହୋଇଥିବା ଧାରାବାହିକ ଆଲୋଚନାକୁ ମୁଁ ସ୍ୱୟଂପ୍ରଭା ପାଢ଼ୀ ଆପଣମାନଙ୍କୁ ସ୍ୱାଗତ କରୁଛି। ଓଡ଼ିଶାର ପର୍ବପର୍ବାଣି ଭିତରେ ରଜ ପର୍ବ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଥାଏ। ବିଶେଷ କରି ଉପକୂଳ ଓଡ଼ିଶାର ଲୋକମାନେ ରଜ ପର୍ବକୁ ବହୁତ ଗୁରୁତ୍ୱ ଦେଇ ପାଳନ କରନ୍ତି। ଏ ବିଷୟରେ ଗତ 2 ପଡ଼କାଷ୍ଟରେ ବିଶିଷ୍ଟ ଦେଶୀ ଚାଷୀ ଶ୍ରୀଯୁକ୍ତ ନଟବର ଷଡ଼ଙ୍ଗୀ ଆମକୁ ଭଲ କରି ଜଣାଇଛନ୍ତି। ଆସନ୍ତୁ ଆଜିର ପଡ଼କାଷ୍ଟରେ ଆମେ ତାଙ୍କ ନିକଟରୁ ଶୁଣିବା ତୃତୀୟ ରଜ ବା ଶେଷ ରଜ ଓ ଭୂମି ପୂଜା ସମ୍ପର୍କରେ।
ଆମେ ଆଗରୁ ପହିଲି ରଜ ସଜବାଜ, ପହିଲି ରଜ ଆଉ ରଜ ସଂକ୍ରାନ୍ତି ଏ ବାବଦରେ କେମିତି କଣ କରାଯାଏ ପାଳନ, ସେ କଥା ଆମେ ଆଗରୁ କହିଛୁ। ବର୍ତ୍ତମାନ ଆମେ ଦେଖିବା ଯେ ତୃତୀୟ ରଜ ଯୋଉଟାକୁ କହନ୍ତି ଭୂନୟନ ମାନେ ସେଟା ହଉଛି ଭୂମି ନହନ, ମାନେ ଭୂମିଟାକୁ ସେଦିନ କିଛି ହଡ଼ାକୁଟା କରାଯିବ ନାହିଁ, ଜଙ୍ଗଲରେ ଗାର ପଡ଼ିବ ନାହିଁ, କୋଡ଼ି କୋଦାଳରେ ହଣା ହବ ନାହିଁ। କାହିଁକି ନା ଆମର ଯାହା ସାଂସ୍କୃତିକ ବିଚାର ଅଛି, ଭାରି ଉନ୍ନତ ବିଚାର, ଯେ ଯୋଉଟାକୁ ସେମାନେ ଭାବିଛନ୍ତି ମାଟିକି ତ କେତେବେଳେ ବିଶ୍ରାମ ନାହିଁ, ଏଇ ରଜ 3 ତାକୁ ବିଶ୍ରାମ ଦବା। କଣ କହିକିରି ବିଶ୍ରାମ ଦବା ନା, ମାଟି ତ ଦେବତା, ସେ ଦେବୀ, ସେ ଆଉ ବସୁନ୍ଧରା ଦେବୀ, ସେ ତେଣୁ ସେ ତାଙ୍କର ଏଇ 3 ରଜସ୍ୱଳା ଇଏ ହେଇଛି, ତେଣୁ ସେଥିରେ ଆଉ କିଛି କାର୍ଯ୍ୟ ହବ ନାହିଁ। ଏଇଭଳି କଥାରେ ତାକୁ ଆଜି ତୃତୀୟ ଦିନ ରଜକୁ ଭୂମିନୟନ କୁହାଯାଏ। କିନ୍ତୁ ଏଥିରେ ବି କାମ ଅଛି, କଣ କାମ ଅଛି ନା, ଭୂଇଁ ସିନା ଚିରା ହବ ନାହିଁ, କିନ୍ତୁ ଭୂଇଁ ଚିରାର ଯେତେ ଗୁଡ଼ିଏ ସଜ ରବର ଲୁହା, କୋଦାଳ, କାଙ୍କ, କଟୁରୀ, କୁରାଡ଼ି, ଶାବଳ, ଏ ସବୁ ପଜା ହବ। ପ୍ରତି ଗାଁରେ ତ ସେତେବେଳେ ଥିଲେ କମାର, ସେ କମାର ସାରରେ ଦିଆ ହବ, ସେ ପଜା ହବ। କାହିଁ ପଜା ହବ ନା, ତା ପରଦିନ ଯୋଉଟା ହବ ଠାକୁରାଣେ ଗାଧୁଆ ବା ଆମର ମା ସାନ୍ତାଣୀ ମାଟି ମାକୁ ପୂଜା କରିବାର ବ୍ୟବସ୍ଥା, ସେଥିରେ ଏଇଗୁଡିକ ପୂଜା ହବ। ମାଟିକି ଇଏ କରିକିରି ଗାଧେଇକିରି ଠାକୁରାଣୀକି ଗାଧେଇକିରି ସେଇଟା ତ ମୁଁ ପରେ କହିବି, ଏଇଗୁଡାକ ପୂଜା ହବ। ତେଣୁ ସେଇଟାକୁ ସେ ସାର ଦେଇକିରି ଲୁହା କରିକିରି ଆଣିବେ, ଇଏ ହେଲା ସେ ଗୋଟିଏ କାମ। ୟାକୁ ଘରର ମୁରବୀ ଲୋକମାନେ ଚାଷୀମାନେ ସେମାନେ ନେଇକିରି ତା ବେଳାରେ କରିକାରିକିରି ଆଣିବେ, ସେଇ କାଲି ଭିତରେ ଯେମିତିକା ସେଇ ଭୂ ନଦୀର ସେ ଯେମିତି ଫେରିକିରି ଆସି ଘରେ ରହିଲା। ଆଚ୍ଛା, ଆଉ କଣ କାମ ସେଦିନ? ସେଦିନର କାମ ହଉଛି ଗୋଟାଏ କାମ କରେ, ଯେ ଯୋଉଠି ରଜଟା ହଉଛି ରଜ ମଉଜ କୁହାଯାଉଛି, ତେଣୁ ସେ ମଉଜରେ ପ୍ରତି ଘରର ତାଙ୍କର ବନ୍ଧୁବାନ୍ଧବଙ୍କର ମଧ୍ୟ ମଉଜ ହବ। ବିଶେଷ କରି ଝିଅ ଯୋଉମାନେ ଝିଅ ଘରକୁ ରଜ ଭାର ଯିବ, ରଜ ବୋଜ ଯିବ, ତ ସେଦିନ ଆଗରୁ ତ ସବୁ ତିଆରି ହେଇଥିବ, ଆରିସା ପିଠା, କାକରା ପିଠା ଆଉ ଇଏ ମୁଢି ଉଖୁଡା ମୁଆଁ ଏ ସବୁ ଏକାଠି ହେଇକିରି ସେ ଗୋଟେ ଯିବ। ଆଉ ଖାଲି କଣ ଏଇଆ ଯିବ, ଝିଅ ଘରକୁ ତ ଯାଉଛି, କିଛି ପରିବା ପତ୍ର ବି ତା ଦେହରେ ଯିବ, ଆମ୍ବ ପଣସ ମୁଁ ଭୁଲି ଯାଇଥିଲି, ଆମ୍ବ ପଣସ ଭାର ବି ତା ଦେହରେ ଯିବ,
ମିଠା ଯିବ
ଏଇ ସବୁ କଥା ଗୁଡାକ ତାକୁ ସେଦିନ ବ୍ୟବସ୍ଥା କରିବେ। କାହିଁକି ନା ପ୍ରତି ଘରେ ବହୁ ଘରକୁ କିଛି ପଠେଇବାର ଏତେଟା ଆଗ୍ରହ ନଥାଏ, ସେ ବି ତ ସେଇ ଝିଅ, ତାର ବି ତ ଗୋଟେ ଘର ଅଛି, ତା ଘରକୁ କିଛି ପଠେଇବା ବାପ ଘରକୁ ନଥାଏ, କିନ୍ତୁ ଝିଅ ଘରକୁ ପଠା ହବ, ଝିଅ ଘରକୁ ପଠା ହବ, ସେଇ ବୋହୁ ସଜାଡିବ ସବୁ ଶାଶୁ ବୋହୁ ମିଶିକିରି କରିବେ। ଆଚ୍ଛା ତୃତୀୟ ଦିନ ରଜ ପୁଣି କଣ ଖାଆପିଅ ହବ ସେଦିନଟା ମଧ୍ୟ ସେ କାଲି ତ ନିରାମିଷିଆ ହେଇଗଲା ସଂକ୍ରାନ୍ତି ଦିନ କିନ୍ତୁ ଏଦିନ ମଧ୍ୟ ସେ ଆଇଁଷ ହବ। ଆଇଁଷ ଦୁଇ ପ୍ରକାର ହୁଏ ପୁଣି ମାଂସ ମଧ୍ୟ କେତେବେଳେ କେମିତି ହୁଏ ଯଦି ପ୍ରଥମ ଦିନ ଯୋଉମାନେ ମାଂସ ନ ଖାଇଛନ୍ତି ବା ନ କରିଛନ୍ତି ଏ ତୃତୀୟ ଦିନଟାକୁ କରିବେ ଫେରେ ଖାସି ଫାସି ଆଣିକି କଟାକଟି ହବ। କିନ୍ତୁ ବେଶୀ କଥା ହଉଛି ସେତିକି ବେଳକୁ ପୋଖରୀ କରିବା ଗୁଡାକ ଟିକେ ଶୁଖି ଆସିଥାଏ। ପ୍ରତି ଗାଁରେ ତ ପୋଖରୀ କରିବା ବହୁତ ଥିଲା ସେତେବେଳେ, ଆଜି ସେଗୁଡିକ ନାହିଁ କି, କିନ୍ତୁ ଆଜି ସେଗୁଡାକ ପଡିଆ ହେଇକି ପଡିଛି। କିନ୍ତୁ ସେତେବେଳେ ସେତେବେଳେ ବର୍ଷା ହଉଥିଲା, ପାଣି ରହୁଥିଲା, ଆଉ ଲୋକେ ଗାଧୋଉଥିଲେ, ମାଛ ଖାଉଥିଲେ, ପାଣି ମଡ଼ଉଥିଲେ, ନେଇକି ଜମିକି କେତେବେଳେ ଦରକାର ହେଲେ ପୋଖରୀରୁ ତିନିଟା କାମ ହଉଥିଲା। ରଜାରା ଯୋଉଟା କରିଦେଇଥିଲେ ଲୋକମାନେ ପ୍ରଜାମାନେ ଏଭଳି ତାକୁ ବ୍ୟବହାର କରୁଥିଲେ। ଯେ ଜୈଷ୍ଠାଗତ ହେଇଗଲା ଏଇଟା ଜ୍ୟେଷ୍ଠ ମାସ, ଜ୍ୟେଷ୍ଠ ମାସ ବେଳକୁ ସେ ପୋଖରୀ ଶୁଖିଯାଇଥାଏ, ଅଳ୍ପ ପାଣି ଥାଏ। ତାକୁ କଣ କରିଥାନ୍ତି, ପ୍ରତି ପୋଖରୀରେ ଗୋଟେ ଗୋଟେ ଲୋକ ସବୁ ଗୋଟେ ଗୋଟେ ଚୁଆ କରିଦେଇଥିବେ, ଖୋଳି ଦେଇକି ଟିକେ ଚାରିପଟେ ବନ୍ଧ ଦେବେ, ଗୋଟେ ପଟେ ବାଟୁଟିଏ ରଖିଦେବେ, ସେ ଚୁଆରେ କେତେ ଗୁଡିଏ ରଞ୍ଜା ପକେଇଦେବେ, ବାଉଁଶ କଣି, ସାହାଡ଼ା ଡାଳ, ଏହାକୁ ସବୁ ପକେଇଦେବେ। ତାପରେ କଣ କରିବେ, ଗୋଟିଏ ମୁହଁ ଥବ, ସେଇ ମୁହଁ ବାଟେ ମାଛ ଯିବା ଆସିବା କରିବେ, ଏବଂ ମାଛ ଟିକେ ଏଠି ଯେତେବେଳେ ଟିକେ ଅଧିକା ପାଣି ବାହାରୁ ଯାହା ଖାଉଥିବେ ଗରମ ହେଲେ ଆସିକିରି ଆହାର ଭିତରେ ରହୁଥିବେ, ଏମିତି ରହିଛନ୍ତି ସେ ସଜଡ଼ା ଉଜଡ଼ା ଚାଲିକି କୋଉ ମାଛ ନା ସେ ସବୁ ତଳି ମାଛ କଣ ରତା ମାଗୁର ଶେଉଳ ଗଡ଼େଇ ବାଳିଆ ଯେ ଭାଇ ତରକା ମାଛ ଧରା ପଡ଼ିନଥାଏ, ଚିତଳ ଆଉ ସିଙ୍ଘି କେରାଣ୍ଡି ଛୋଟ ମାଛ ପିତୁଡ଼ି ଏଇମାନେ ସବୁ ଥାଆନ୍ତି, ଚୁଡ଼ି ଏଇମାନେ ସବୁ ଥାଆନ୍ତି। ତ ଏମାନେ ସବୁ ସେ ପାଣି ଯେତେବେଳେ ସେ ଖାଲଟିଏ ହେଇଛି ତାର ଦିନେ ଯାଇ ରହନ୍ତି, ଟିକେ ଅଧିକା ପାଣିର ମାଛ ତ ପାଣିର ଯିବ ରହନ୍ତି, ସେ କଣ ଜାଣିଛନ୍ତି ତାଙ୍କ ଉପରେ ପୁଣି ଗୋଟେ ବିପଦ ଅଛି ବୋଲିକିରି। ଏଇ ଯୋଉ ଦିନ ତୃତୀୟ ଦିନ ଯିଏ ଯାହା ଇଏକୁ ଯାଇ ଯିବେ ତାକୁ ବୋହିବେ, ତାକୁ ମୁହଁ ଟିକେ ବନ୍ଦ କରିଦେବେ। କେତେକ ବହୁତ ଟିକେ ଚଲାଖିଆ ଲୋକ ଯିଏ ସିଏ କଣ କରନ୍ତି, କିଛି ନେଇକିରି ଭାତ ପିଠାପଣା ଆଗ ଦିନରୁ ସେଥିରେ ପକେଇ ଦିଅନ୍ତି, ତାହେଲେ ଖାଇବାକୁ ମାଛ ଚାଲି ଆସିଲେ, ଆହାର ଦେଇକିରି ଯେମିତି ଆଉ ଶିକାର ଦେଇକିରି ଫାସ ବସେଇକିରି ସବୁ ବଡ଼ ବଡ଼ ଜୀବଙ୍କୁ ଧରନ୍ତି। ଏ ମଣିଷ ତ ମୁଣ୍ଡରେ ଚାରିପଟେ ତାଙ୍କର ବୁଦ୍ଧି ଦୁଷ୍ଟ ବୁଦ୍ଧି, ତେଣୁ ତାକୁ ମାରିବା ପାଇଁକି ସେ ଏଭଳିଆ କରିଥାନ୍ତି। ସେମାନେ ଚାଲି ଆସିଲେ, ପାଣିରେ ଅଛ, ପାଣି ଟିକେ ଅଧିକା ଅଛି, ବଡ଼ ଶାନ୍ତିରେ ରହିଲେ, ଖାଇଲେ ପିଇଲେ ରହିଲେ, ତାଙ୍କ ଭିତରେ ଗପ ସପ ସାଙ୍ଗମେଳ ଯାହା କରୁଛନ୍ତି କରିକିରି ରହିଲେ। ଏଇଦିନ ତୃତୀୟ ଦିନ ସେ କଣ କରିବେ, ଯେ ଯାହାର ଇଏକୁ ଯାଇକିରି ସେ ତାଙ୍କ ଘର ପୁଅ ନାତି ସମସ୍ତଙ୍କୁ ନେଇ ଆଉ ସେଠି ଯାଇକିରି ତାକୁ ମୁହଁ ବନ୍ଦ କରିବେ, ତାକୁ ବୋହିବେ। ବୋହିବେ କେମିତିକା, ବେଳେବେଳେ ସେଣାରେ ବୁହନ୍ତି, ଯେତେ ବଡ଼ ଏଇଟା ହେଇଛି ସେ ସେଇଠୁ ତାକୁ ବୋହିବେ। ଯାହାର ଅଳ୍ପ ପାଣି ଅଛି ସେ ଖପଡ଼ାରେ ବୋହିବ, ବାଲ୍ଟିରେ ବୋହିବ, ବୋହି ବୋହି ଶୁଖେଇବ, ଶୁଖେଇଲା ବେଳକୁ ପାଣି କୁକୁରକୁ ଚାଲେ ସେ ଦାଢ଼ୁକୁ ବନ୍ଧ ଦାଢ଼ୁକୁ ମାଛ ଚାଲି ଆସିବେ, କରି ଆସିବେ, ସେଇଠୁ ତାକୁ ସେ ଧରିବେ। ଧରିବେ ମାନେ ସେ ଗୋଟେ ଗୋଟେ ସାହିରେ ମାଛ ଧରିଲେ ସେତେବେଳେ ବେଳେ ଆଠ ଦଶ ସେରେ ମାଛ ପଡିଯିବ, ସେ ମାନେ ବର୍ତ୍ତମାନ ଯେଟା ବାର କିଲୋ, କେହି ମାଛ ପାଞ୍ଚ ତିନି ଚାରି କିଲୋରୁ କମ୍ ପାଇବେନି ବା ତିନି ଚାରି ସେରୁ ପାଇବେନି। ମାଛ ତ ହେଇଗଲା, ମାଗୁର ମାଛ ଯଦି ଦୁଇ ତିନିଟା ମାଗୁର ପଡିଯାଇଛି ସେଦିନ ତାଙ୍କର ଆଉ ଗଡ ଜିତିଛନ୍ତି ସେମାନେ। କଣ ନା ମାଗୁର ମାଛଟା ସବୁଠୁ ଭଲ ଦେଶୀ ମାଗୁର, ଆଜି କଣ ଅଛି ନାଇଁ ରେ ବାପ, ତାକୁ ଖାଇଦେଇଛି ଔଷଧ, ଆଉ ମାଗୁର ନାହିଁ, ଶେଉଳ ନାହିଁ, ରତା ନାହିଁ, ଗଡ଼େଇ ନାହିଁ, ଏ ସବୁ ତଳ ମାଛ, ଏହାକୁ ସବୁ ଯୋଉ ସବୁଜ ବିପ୍ଳବ ରାକ୍ଷସ ତାର ଯୋଉ ଔଷଧ କୀଟନାଶକ ଏମାନଙ୍କୁ ସବୁ ଖାଇଦେଇଛି। କିନ୍ତୁ ସେତେବେଳେ ସେଠାଲା ମୁଁ ଯୋଉଟା କହୁଛି ସେଟା କହୁଛି 1930, 40, 50, 60, 70 ଏଇଭଳିଆ କଥା 70 ଯାଏ ଗଲା ବେଳକୁ ତ ସରିଗଲାଣି ଆଉ ନାହିଁ 60 ଯାଏ ସେମାନେ ଥାନ୍ତି ସବୁ ତେଣୁ ତାଙ୍କୁ ଧରିକିରି ଆଣିଲେ ଏବେ ଯୋଉ ମାଗୁର ମିଳୁଛି ସେ ବି ଅଛି ମାଗୁର କିନ୍ତୁ ସେଗୁଡିକ ଆଫ୍ରିକାନ ହାଇବ୍ରିଡ ସବୁଠି ତ ହାଇବ୍ରିଡ ହେଲା ସେ ବଢିଯିବେ ବଢିଯିବେ ମାନେ ହୁ ବଢିଯିବେ ବର୍ଷକରେ ଦ୍ୱିତୀୟ ଦ୍ୱିତୀୟ ହେଇଯିବେ ଆଉ ହା ହା ହେବେ ଖାଇବାକୁ ତାଙ୍କୁ ଖାଇବାକୁ ବହୁତ ଦରକାର ଯଦି ତୁମେ ଖୋରାକି ତାଙ୍କୁ ନ ଦେଇଛ ତାହେଲେ ତୁମେ ଗାଧୋଉଛ ବୋଲି କହ ସେ ତୁମ ଗୋଡ଼ ହାତ କାଟିକିରି ଖାଇଯିବେ କିନ୍ତୁ ତାର କିଛି ଟେଷ୍ଟ ନାହିଁ କିନ୍ତୁ ଏଇ ଯୋଉ ମାଗୁର ଏ ମାଗୁର ମାଛର ଝୋଳ ବେଟା ହରିଆ ହରିଆ ବୋଲ ଏ ସେ ମାଗୁର ମାଛର ଝୋଳଟା ମଧ୍ୟ ପ୍ରକୃତରେ ସ୍ୱାଦ ଏବଂ ମାଗୁର ମାଛ ବିଶେଷ କରି ଆମର ବୋହୁ ମାନଙ୍କର ସନ୍ତାନ ବନ୍ତାନ ନେବାକୁ ଅଛି ତାଙ୍କୁ ମାଗୁର ମାଛ ତରକାରୀ ଯଦି ଦିଆଯାଏ ଖୁବ୍ ତାଙ୍କର ସନ୍ତାନର ସ୍ୱାସ୍ଥ୍ୟ ଭଲ ହବ ରକ୍ତ ବେଶୀ ହବ ବୁଦ୍ଧିମାନ ହବ ଏସବୁ କଥା ଅଛି ଏମିତିକା ସବୁ ପୁରୁଣା କାଳିଆ କଥା ସେମାନେ ଅନୁଭବରୁ କହିଛନ୍ତି ଅନୁଭବ କଣ ଫାଦିକିରି କହିବ ଏ କଥା ସେ ଯାଉ ସେ ମାଗୁର ମାଛ ପଡିଲେ ତ ମାଗୁର ଧରିଲେ ଆଣିଲେ ସବୁ ଆସିଲେ ତାହେଲେ ମାଛ କଟାକଟି ହେଲା ମାଛ କଟାକଟି କିଏ କରିବ ଶାଶୁ କରିବ ଶାଶୁ ଗୁଡାକ କାମ ବୟସ ହେଇଗଲାଣି ତ କାମ କରି କରି ସେ ବି ଚିରା ଧରିଗଲେଣି ସେଠିକୁ ସେଇ ଯେ ଶ୍ୱଶୁର ପୁଅ ଆଣିଦେବେ ସେ ତାକୁ କଟାକଟି କରିବେ ଆଉ ବହୁତ ନାଁ ଲେଖେଇଛି ଆଉ ଖାତରେ ପଡିଛି ସିଏ ଆଉ କୁଆଡେ ଯାଏ ସିଏ ସବୁ କରିବ ତାଙ୍କ ଶ୍ୱଶୁର ଯୋଉ ଅନୁସାରେ ବରାଦ କରିବେ ସେ ରୋଷେଇବାସ କରିବ ତେଣୁ ମାଛଟା ସେଦିନର ଗୋଟେ ବଡ କଥା ଆଉ ପିଲା କଣ ସେ ଯାଏ ବସିଥିବେ ଖାଇବା ଯାଏ ମାଛ ପିଲାଙ୍କର ସେମିତି ସକାଳୁ ହବ ଖାଇବାକୁ ଆଉ ସେ ଯୋଉ ଆଗ ଦିନର ପିଠା ହେଇଥିଲା ଏଣ୍ଡୁରି ପିଠା ସଂକ୍ରାନ୍ତି ଦିନ ତା ଭିତରେ ଅଛି ମୁଆଁ ପିଠା ଭିତରେ କହୁଥିଲେ ଗୋଟେ ଗୋଟେ ଭୋଗେଇ ଭୋଗେଇ ପିଠା ଅଛି ସେ ଭୋଗେଇ ପିଠା ଗୁଡିକ ବାହାରିବ ସମସ୍ତଙ୍କୁ ସେ ପିଠା କାଟିକିରି ଖଣ୍ଡ ଖଣ୍ଡ କରି ଦେବେ ଗୁଡ ଲଗେଇବେ କି ଆଉ ଟିକେ ଅଲଗା ଫେର ଟିକେ ନଡ଼ିଆ ଆଉ ଛେନା ଚକଟା ଚକଟି କରିଦେବେ ଏ ପିଲେ ଖାଇଦେଲେ ପିଲା ସବୁ ଖାଇସାରିଲା ପରେ ବଡ଼ମାନେ ବି ସେୟାକୁ ଖାଆନ୍ତି ଆଉ ଆମ୍ବ ତ ଅଛି ତାକୁ ଆମ୍ବ ଗୋଟେ ଦିଟା ତା ଦେହରେ ଲଗେଇ ଖାଇଦେଲେ ପାଚିଲା ଆମ୍ବ ହେଇଗଲାଣି ରଜବେଳକୁ ପାଚିକିରି ଆମ୍ବ ଘୁଷୁ ହେଲାଣି ତେଣୁ ଆମ୍ବ ଲଗେଇ ଏମିତି ଖାଆ ଖାଇ କରିଦେଲେ ଆଉ ଆଉ ପିଲାଙ୍କର ତ ଖାଇବାଟା ଏତେ ବଡ କଥା ନୁହେଁ ଯଦିଓ ଖାଇବାକୁ ଦରକାର କେମିତି ଖାଇ ପିଇ ଦେଲେ ବୁଲିଯିବେ କିଏ ବାଗୁଡ଼ି ଖେଳିବାକୁ ଯିବ କିଏ ସାଙ୍ଗମେଳରେ ଘର ବୁଲିବାକୁ ଯିବ ଝିଅ ପିଲା ବୁଲିବେ ପାଦ ଖାଇ ଖାଇକି ସାଙ୍ଗମେଳ ଘରକୁ ଯିବେ ଏଇଭଳିଆ କରିବେ ତା ରଜ ଦୋଳି ଗୀତ ବୁଲିବେ କୋଉଠି ରଜରେ ଦୋଳି ହେଇଥିବ ସବୁ ଯୋଉଠି ସବୁ ଗଛ ବଡ଼ ଗଛ ତା ଦେହରୁ ବଡ ବଡ ଦୋଳି ହେଇଥିବ ଆଗ ଦିନରୁ ଭାଇମାନେ ଦୋଳି କରିଦେଇଥିଲେ ବଡ଼ୁମାନଙ୍କ ପାଇଁ କଣ ସେ ଦୋଳି ଗୀତ ବୋଲିବେ ଆସିଛି ପହିଲି ରୋଜ କରିବା ସଜ ବାଜ ସେ ଗୀତ ଯାହା ସବୁ ସବୁ ଗୀତ ଗୀତ ତେଣୁ ଏଇଭଳି ଭାବରେ ସେ ଦିନଟା ଏନଗେଜମେଣ୍ଟ ଥାଏ ସବୁବେଳେ ଆଉ ଆଚ୍ଛା ଏମିତି ହେଇକିରି ହେଲା ପାଞ୍ଚ ପାଞ୍ଚ ତରକାରୀ ହେଲା ଦ୍ୱିପହରକୁ ଖାଇବା ପିଇବା ହେଲା ଖାଇଦେଲା ପରେ ବଡ଼ ମାନେ ଯିଏ ସେ ଗଲେ ବାଗୁଡ଼ି ଖେଳକୁ ବାଗୁଡ଼ି ଗୁଡ଼ି ପାଇଁ ଖେଳିବେ ଯୋଉ ଖାସି ତ ଭଙ୍ଗା ହେଇଛି ଆଜି ସରିବ କିଏ ଜିତିବ ଖାସି ମାଂସ ସେ ଖାଇବ ତେଣୁ ଘରେ ହଉ ନ ହଉ ଏ ଯେଉଁମାନେ ଖେଳନ୍ତି ସେମାନେ ଯାଆନ୍ତି ବାଜା ବାଜୁଥିବ ହାଡ଼ି ବାଜା ଢୋଲ ଭଉଣି ବାଜୁଥିବ ଦୂର 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 ହେଇକିରି ବାଜୁଥିବ ସେଇ ତାଳେ ତାଳେ ସବୁ ବାଜା ଏମାନେ ଖେଳୁଥିବେ ଏ ବାଗୁଡ଼ି ଖେଳିଲେ ଟିକେ ଅବାଗିଆ କଥା ବି ହଏ କଣ ସେଥିରେ ଗୋଟେ ଗୋଟେ ବାରୁଙ୍ଗା ପିଲା ଥାନ୍ତି ବୟସ୍କ ଲୋକ 40-50 ବର୍ଷ ଯାଏ ଲୋକ ବି ବାଗୁଡ଼ି ଖେଳନ୍ତି ଯେହେତୁ ସେ ବୟସ୍କ ଲୋକମାନେ ସେ ଯୋଉ କାଢି ଦେବାକୁ ଯାଆନ୍ତି ସିଏ ଗୋଟେ ଗୋଟେ ଆଡୁ ସାଡୁ ଦୋଖେଳି କାଢି ବୁଲନ୍ତି ବୁଲନ୍ତି ସେଟାକୁ ଶୁଣିବାକୁ ଆମେ ସାଧାରଣ ଭାବରେ କହିବା ଗୁଡା ସବୁ ଅସମ୍ଭବ ଏମିତି ଗୋଟେ କଣ ବୁଲୁଛନ୍ତି କିନ୍ତୁ ଯିଏ ଦେଖିବାକୁ ଥାନ୍ତି ଖେଳ ସିଏ ମନେ ମନେ ମୁରୁକି ଅସାଇ ତାକୁ ଉପଭୋଗ କରନ୍ତି ଆଉ ସେଥିରେ ତ ଝିଅ ଲୋକ ନଥାନ୍ତି ବାଗୁଡ଼ି ଖେଳରେ ଦେଖିବାକୁ ଖାଲି ପୁଅମାନେ ଦେଖିବାକୁ ଚାହାନ୍ତି ପୁଅମାନେ ମାନେ ବୁଢା ମାନେ ବି ଯାଇ ବସନ୍ତି, ଦେଖିବେ ତ ପିଲାଦିନେ ଖେଳିଥିଲେ ସେମାନେ ଦେଖିବେ ଖେଳ, ଏ ବସିଯାନ୍ତି ପୁରା। ଆମର ତ ନିଆଳିରେ ଗୋଟେ ଜାଗାରେ ଖେଳ ହୁଏ ବାଗୁଡ଼ ବୁଡ଼ ସେଇ ରଜରେ ତିନି ଦିନ ଯାକ, ଆଉ ସେଥିରେ ସେତେବେଳ ବେଳାରେ 200-300 ସେ ବାଲିକୁଦରେ ସବୁ ବସି ଯାଇଥିବେ, ଏପରିକି ବଡ଼ ବଡ଼ ଲୋକ ସେ ଯେ ସବୁ ତାଙ୍କୁ ସେ ଆସିଥିବେ, ତାଙ୍କୁ ଡକା ହେଇଥିବ ନିମନ୍ତ୍ରଣ ଭଳିଆ, କିଛି ଡାକ୍ତର ଆସିଥିବେ ନିଆଳିରେ, ସେତେବେଳେ ଡାକ୍ତରଖାନାଟିଏ ଥାଏ, ଆଉ ଜମିଦାରିଆ ଲୋକ ସବୁ ଆସିଥିବେ, ମିଆଁ ସବୁ ଆସିଥିବେ, ଯେ ମିଆଁ ଯେ ଆସିଥିବେ ଯେ ହିନ୍ଦୁ ମୁସଲମାନ ତ ନିଆଳି କଥା ମୁଁ କହୁଛି, ସେତେବେଳେ ତ ଖୁବ ଭଲ ସମ୍ପର୍କ ଥିଲା, ତେଣୁ ମିଆଁ ଆଉ ସେଠି ଗୋଟେ ରାଜପୁତ ଆଜି ଅଛନ୍ତି ସିଂହ, ସେମାନଙ୍କର ଅନୁକୂଳ ସମ୍ପର୍କ, କଥା କଥାକେ ହାତ ହତିଆର ହାତ ଉଠିଯିବ, ଠେଗା ଉଠିଯିବ, ତାହେଲେ କରିବ ଆଜି ନାହିଁ ସେ କାଳେ ଏଭଳି କଥା ବର୍ତ୍ତମାନ ନାହିଁ, ସେମାନେ ଖୁବ ମିଳିମିଶି ଚଳୁଛନ୍ତି, ସେତେବେଳେ ସେମାନେ ବି ଆସିଥାନ୍ତି, ସେଇଠୁ ଗୋଟାଏ ଦି ଦୁଇଟା ଦଳ ହେଇକି ଖେଳ ହବ, ଖେଳ ହେଲା ପରେ ଯିଏ ଜିତି ଯାଉଥ ବସିଏ ରହିବ, ବସିଲେ ଏମିତିକି ଶେଷକୁ ଦି ଦଳ ଭିତରେ ଖେଳ ହବ। ହଉ ମୁଁ ପ୍ରାୟ ସନ୍ଧ୍ୟାବେଳେ ଆସିଗଲାଣି, ତ ଯୋଉ ଚତୁର୍ଥଟା ଜିତିଲା ସେଇ ସେ ଖାସିଟାକୁ ଖାସି ଭଙ୍ଗା ହେଇଛି, ତାକୁ କାଟିବା ପାଇଁ ନିଆଁ ଠିଆ ହେଇଛି, ଆଉ ଯୋଉ ହେଲା ସେଇ ନବ ତାକୁ ଖାଇବେ ଭୋଜି କରିବେ। କିନ୍ତୁ ସେ ଘଟଣା ହଉଛି ଆମ ଓଡ଼ିଆଙ୍କର ସବୁଠି କି ନାହିଁ ମୁଁ ଜାଣିନି, ଏଭଳି ଭାବରେ ଭାତୃଭାବ, ସେ କଣ ଖାଲି ଜିତାପଟ ତ ଖାଇବେ ନା, ସମସ୍ତେ ଖେଳିବା ବେଳେ ବାଦ ବୋଧେ ଆଇ ଖାଉଥିଲେ, କିନ୍ତୁ ଖେଳ ପରେ ସମସ୍ତେ ଡକାଡକି ହେଇକିରି ଦିପଟରୁ ଏପଟୁ 10-15 ସେପଟୁ 10-15 ମିଶିବେ, ସଂଖ୍ୟା ଯେତେ ଆଉ ମାଂସ ଭାତ ତ ଆଉ ଭାତ ମାନେ ଉଷୁନା ଭାତ, ହଁ ଉଷୁନା ମୋଟା ବଗଡା ଚାଉଳ, ଭୋତିଆ ଭାତର ଚାଉଳ ସବ ରୋଷେଇ ହବ, ଆଉ ଇଏ ମାଂସ ହବ, ମାଂସ ରୋଷେଇ ସେତେବେଳେ ଏତେଟା ଭାବରେ ଭଲ ଜାଣିନଥାନ୍ତି, କିନ୍ତୁ ସେଇ ବାଲିରେ ଖୋଳି ଦେଇକିରି ଆଉ ଗୋଟେ ବସେଇକିରି ହଣ୍ଡା ଫଣ୍ଡା କି ଦେଖି ନଥିଲା, ସେତେବେଳେ ହଣ୍ଡା ଢେଗ ତାକୁ କହନ୍ତି, ଢେଗ ବଡ ବଡ ଢେଗ, ଆଉ ସେଇଥିରେ ମାଂସ ହବ, ସେ ପଥର ପକେଇଦେବେ ଆଉ ମାଂସ ଭାତ ଖାଇବେ, ବାଡ଼ି ଦେଲା ବେଳକୁ ଜୋର ଚାଲିଯାଉଥିବ ପାଡ଼ିକି ଇଏକୁ ବାଲିକି ଚାଲିଯାଉଥିବ ବାହାରିକିରି, ହଁ ଦେଖିକି ଆଗ ଟିକେ ଟିକେ ହାପୁଡ଼ି ଦେଉଥିବେ, ଝୋଳକୁ ଝୋଳ ସରିଯିବ, ମାଉଁସ କିନ୍ତୁ ଥାଏ, ଯାଉ ଏମିତି ଖାଇ ପିଇ ମଜା ମାରନ୍ତି ସବୁ ଆସନ୍ତି। ଆଡ଼େ ଯୋଉ ଘରେ ଯିଏ ରହିଲେ ଛୋଟ ପିଲା ସବୁ ସେ 4-5 ବେଳକୁ ଚାଲି ଆସିଲେ, ପୁଣି ତାଙ୍କର ଖାଇବା ପିଇବା ହେଲା, ଆଉ ଇଏ ତ ହେଇଛି କଣ ମୁଢି ଉଖୁଡା ତ ହେଇଛି, ଆଉ ପୁଣି ନଡ଼ିଆ କରିଦେଲେ ତାକୁ ଗୋଟେ ଯାଇକିରି ଖାଇବାକୁ ଦେଇଦେଲେ ଖାଇଲେ। ବେଳେବେଳେ ରଜରେ ଜାତ ହୁଏ ଗାଁରେ, କୋଉଠି ଜାତ ହେଲା, କୋଉଠି ପାଲା ହେଲା, ହଁ ରଜରେ ପାଲା ପ୍ରାୟ ବହୁ ଜାଗାରେ ହୁଏ, ତ ପାଲା ହାତା ଆରମ୍ଭ ହେଇଯାଏ ପ୍ରାୟ 4-5 ବେଳକୁ, ତେଣୁ ଶିଶୁ ଭଳିଆ ଲୋକ ବା ବୟସ୍କ ଲୋକ ସେ ଚାଲିଲେ ପାଲା ଦେଖିବାକୁ, କଣ ଗଣ୍ଡେ ଖାଇଦେଇକିରି ଯାଇଥାଇକିରି ଘରେ ଜଣେ କପଡ଼ା କରିଦେଇ ପାଲାକୁ ଯାଆନ୍ତି ଭାରି, ଆଉ ଘରେ ଯୋଉ ପିଲାପିଲି ରହିଲେ ବହୁତ ଯିବନି, ତାକୁ ପାଲା ଦେଖିବ, ତା ପାଲା କିଏ ଦେଖିବ, ସିଏ କଣ ପାଲା ଦେଖିବ, ତେଣୁ ତାର ରାତି ପାଇଁ କାମ କରେ ଏଇଭଳି ଭାବରେ। ଆଉ ତୃତୀୟ ଦିନଟି ସରିଗଲା, ଚତୁର୍ଥ ଦିନ ବେଳେବେଳେ ବି ସେଇ ତୃତୀୟ ଦିନ ଘରେ ସରୁ ଚକୁଳି କରିଦିଅନ୍ତି ରାତିରେ, ସରୁ ଚକୁଳି ଦୁଇ ପ୍ରକାର ହୁଏ, ଗୋଟେ ଖାଲି ଚକୁଳି, ଗୋଟେ ପୁର ଦିଆ ଚକୁଳି, ପର୍ବ ମାନେ ତ ପିଠାପଡା ହେଲି ଖାଇବା, ଆଉ ଖାଇବାରେ ହେଲା ନାହିଁ ଓଡ଼ିଆର, ହଁ ଆଉ ଆଉ କେତେ ଡିଜାଇନର ଖାଇବା ତାର ଅଛି, ବେଳେବେଳେ କେତେକ ଘର ଯେ ରାତିରେ ସ୍ତ୍ରୀ ଲୋକମାନେ କିଛି କରିବେନି ବୋଲି ସିଏ କରିବେ କଣ, ଆମର ପ୍ରାୟ ଏଇଟା ହୁଏ ଚୁଡ଼ା ଘଷା ହବ, ଚୁଡ଼ା ଘଷା ସୁଜି କ୍ଷୀରି, ଚୁଲି ଲାଗିବନି ତ ସୁଜି କ୍ଷୀରିଟା 4-5 ବେଳକୁ ଟିକେ ଆଗ କରିଦେବେ, ଆଉ କଦଳୀ ଚକଟା, ଆଉ ସେ କଣ ଏଭଳିଆ ଜିନିଷଟା କଣ ଖାଲି କହିଦେଲେ ହେଇଗଲା, ଚୁଡ଼ା ଯୋଉ ଚକ ହବ ଚୁଡ଼ା ଗୁଣ୍ଡ ହବ, ଦେଶୀ ତ ଚୁଡ଼ା, ସେତେବେଳେ ତ କଳ ଫଳ ନାହିଁ, ଦେଶୀ ଧାନରେ ଚୁଡ଼ା ହେଇଛି, ହଁ କେଉଁଠି ସାହିରେ କୁଟା ହେଇଛି ଢିଙ୍କିରି କୁଟା ଚୁଡ଼ା, ଆଉ ସେ ଚୁଡ଼ା କୁଟା ହବ ହେମଦସ୍ତାରେ, ହେମଦସ୍ତା ଲୁହାରେ ଯୋଉ ଥାଏ ତାକୁ ବାଡେଇକିରି ସେ ହେମଦସ୍ତାରେ କୁଟା ହବ। ଯଦି ହେମଦସ୍ତା ନାହିଁ ତାହେଲେ ଢିଙ୍କିରେ କୁଟିଦେବେ, ଗୁଣ୍ଡ ହେଇଗଲା। ଗୁଡ଼ ତ ବାଡ଼ିରେ ଅଛି, ଭାଡ଼ି ତଳେ ଅଛି, ଗୁଡ଼ ଆସିଲା। ଚୁଡ଼ା ଘଷା ଯେ ହବ, ଯଦି ପାଞ୍ଚ ସାତ ଜଣ ଲୋକଙ୍କ ପାଇଁ ଚୁଡ଼ା ଘଷା ହବ ଗୋଟିଏ ଘରର, ତାହେଲେ ସାତ ଆଠଟି ନଡ଼ିଆ ଦରକାର, ଶୁଖିଲା ନଡ଼ିଆ, ଜଣା ଶୁଖିଲା ନଡ଼ିଆ କିନ୍ତୁ କୁରୁଡ଼ା ହେଇନଥିବ। ନଡ଼ିଆ ସରୁ ସରୁ ହିଁ କୁରା ହବ, ସେ ନଡ଼ିଆ ପାଣିରେ ଚୁଡ଼ାଟା ଯେତିକି ବତୁରିବ, ଆଉ ପାଣି ଦିଆ ହବନି। ଗୁଡ଼ ତ ମାପ ନାହିଁ, ଗୁଡ଼ର ତ ବଣା ମଣା ହିଁ ଥୁଆ ହେଇ ସେ ଅଉଚୁରିକି ଘର ଯାକ ଭାସୁଛି, ତେଣୁ ଗୁଡ଼ ବିଷେ ଖଣ୍ଡେ ଗୁଡ଼ କି ଅଧବିଷେ ଗୁଡ଼, ଅଧବିଷେ ମାନେ ପ୍ରାୟ କିଲେ ଗୁଡ଼ ତା ଦେହରେ ପକେଇଦେଲେ ନଡ଼ିଆ ପଡିଲା। ଗୋଲମରିଚ ଟା ନିଶ୍ଚୟ ପଡିବ, ଗୁଡ ହେଇକିରି ପଡିବ, ଆଉ ଗୁଜୁରାତି ଟିକେ ଚୁନା ହେଇକିରି ପଡିବ। ସେଟା ଘଷା ଘଷା ହବ 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 ହେଇକିରି ହେଲା ପରେ ସେ ଚୁଡ଼ା ଘଷା ଭଳିଆ ହବ କି? ଆଉ ସେ ଚୁଡ଼ା ଥାଏ, ସେ କୁ ଦେଖିଲା ବେଳକୁ ସେ ମହନୀ ଭୋଗ ଭଳିଆ ହେଇଯାଇଥିବ। ତାକୁ ପୁଳିଆ ଧରିକିରି ଯଦି କାନ୍ଥକୁ ଛାଟିଦବ ସେ ଲାଖିଯିବ। ସେଥିରୁ ତ ପଚାଶ ପଚିଶ ଗ୍ରାମର ଖାଇଲା ବେଳକୁ ଖାଇପାରିବନି, ଆଉ ପାଟି ବାନ୍ଧି ପକେଇବ। ଆଉ ଚୁଡ଼ା ଘଷା ହେଲା, କଦଳୀ ଚକଟା ପାଟକୁ ପୁରା, ସେତେବେଳେ ଦେଶୀ ଫେଜି ଗୁଡାକ ନଥିଲା, ଇଏ ଶଙ୍କରା କଦଳୀ ଏସବୁ ନଥିଲା। ଆମର ଓଡ଼ିଶାର ଗର୍ବ ହଉଛି ପାଟକ ପୁରା, ସାରା ପୃଥିବୀରେ ସେଭଳିଆ କଦଳୀ ଆଉ ନାହିଁ। ତାର ଯୋଉ ଟେଷ୍ଟ, ଆଉ ପତଳା ଚୋପା ମିଳେଇଯିବ, ଚକଟି ଦେଲେ ମିଳେଇଯିବ। ଆଉ ଯଦି ଖାଇବାକୁ ମିଳୁଛି, କେତେଟା ଖାଇବ ତୁମେ ଅନୁମାନ କରିପାରିବନି, କାହୁ କାହୁ ଖାଇଦବ, ପେଡ଼ାଏ କଦଳୀ ଖାଇଦବ, ଦଶଟା ବାରଟା ପନ୍ଦରଟା ଖାଇଦବ। ଏବଂ କଦଳୀ ଗୋଟେ ଜିନିଷ, ଯଦି ତାକୁ ତୁମେ ଦିନକୁ ଦିଟା ଖାଉଛ, ପାଉ ପାଉଛ ଖାଇବା ପାଇଁକି, ତାହେଲେ ସେ ସକାଳ ଓଳିକି ବାରଟା ଯାଏ ତୁମର ଆଉ କିଛି ନ ଖାଇଲେ ଚଳିବ। ସେଥିରେ ବହୁତ କାର୍ବୋହାଇଡ୍ରେଟ ଏବଂ ବହୁତ ପ୍ରୋଟିନ, ଆଉ ସେ ଖାଦ୍ୟ ଗୁଣ କଥା ସେ ଅଲଗା, ତାକୁ ସବୁ ଏଗୁଡ଼ାକ ବାଡ଼ିଛନ୍ତି କେମିତି। କଦଳୀ ଗଛ ତ ପ୍ରତ୍ୟେକଙ୍କ ବାଡ଼ିରେ, ତେଣୁ ସେ ଆଗରୁ ଆଣିଥିବେ, ତାକୁ ପାକଳ କଦଳୀ ଭଙ୍ଗା ହେଇଥିବ, କଟା ହେଇକିରି ପାଚୁଥିବ, ପାଚିବ କେମିତି କା? ପାଚିବ କଣ ଇଏ ସିଡ଼ିଆ ହେଇ କଣ ସ୍ପ୍ରେ ହେଇକିରି ନା ଫେଣା ହେଇଯିବ, ଏ ତ ପାକଳ ଇଏ ଫେଣା ହେଇଯିବ। ଗୋଟେ ହାଣ୍ଡି ଭିତରେ ସେ ସଜଡ଼ା ହେଇକି ରହିବ, ରହିକିରି ତା ଦେହରେ ଦିଟା ଚାଉଳ ପଡିବ, ଗୋଟେ ବେଲ, ଗୋଟେ ପତ୍ର ଅଛି, ଗୋଟେ ଗଛର ପତ୍ର ତା ଦେହରେ ଟିକେ ପକେଇ ଦିଆଯିବ। ସେ ଗଛଟା, ଏଇ ଗଛ ମୋର ମନେ ପଡୁନି ହେଲେ ଗୋଟେ ଗଛର ପତ୍ର ପଡିବ, ନନା କରନ୍ତି ମୁଁ ଦେଖିଛି, ଆଉ ପକେଇ ନେଇକିରି ତାକୁ ଉପରଟା ଗୋଡେଇ ଦେବ। ତେଣୁ ସେ ଯେତିକି ଦିନରେ ପାଚିବା କଥା ତୁମେ ଭାବୁଥିବ ଯୋଉଦିନ ସେ ପାଚି ଯାଇଥିବ, ଆଉ ସେ ପାଚିବା କଦଳୀ ପାଚିଗଲା ମାନେ ସେ ଘର ଦାଢ ଫଟେଇବ ବାସିଲାରେ। ଆଉ ଯେ ସେ କଦଳୀ ଆଣିବ, କଦଳୀକି ଛଡେଇକିରି ଗୋଟେ ଜାଗାରେ ରଖିଲ, କଦଳୀ ଚକଟା ତା କଞ୍ଚା କ୍ଷୀରରେ ହବ, କଞ୍ଚା କ୍ଷୀର ରଖିଥବ। ଗାଈଟା ସାଙ୍ଗେ ସାଙ୍ଗେ ରାତି ସନ୍ଧ୍ୟା ହେଇଗଲାଣି ତ ଗାଈ ଟିକେ ଦୁଇ ଆଣିମି, ହଁ ଯଦି ପାଞ୍ଚ ଜଣଙ୍କର ଅଛି, ପାଞ୍ଚ ଛଅ ଜଣଙ୍କର ହବ କଦଳୀ ଚକଟା, ଆଉ ଏକାଠି ତ ସରିବନି, ପୁଣି ଟିକେ ସକାଳକୁ ରହିବ, ପିଲେ ଖାଇବେ, ତ କିଲେ ଖଣ୍ଡେ ଲିଟରେ ଖଣ୍ଡେ କ୍ଷୀର ତା ଦେହରେ ପଡିଲା, ଚକଟା ହେଲା, ଏବଂ ଚିନି ପଡିଲା। ସେତେବେଳେ ଚିନି ନଥାଏ, ନବା ତ ପଡେ, ଗୋଟେ ନାଲିଆ ଚିନି ବି ଆସିଲା, ସେସବୁ ପଡେ, ପଡିଲା, ଚକଟା ହେଲା। ଚକଟା ହେଲା ବେଳକୁ ତ ସେ ତା ଦେହରେ ମିଳିଯିବ, ଆଉ ପାଣି ଭଳିଆ ହେଇଯିବ, ସେ ମିଶିଯିବ ପୁରା, ଆଉ ରହିବନି। ତା ତ ମଝିଟା ମଞ୍ଜ ନାହିଁ, ଅନ୍ୟ ଇଏ କଦଳୀ ଭଳିଆ, ସେ ପାଣି ହେଇଯାଏ। ତାକୁ କାଟିବା ପାଇଁକି ଚାଉଳ ମୋଟାଳିଆ ଚୁନା ହେଇଥିବ, ଦୁଇଟା ପକେଇ ଦିଆଯାଏ, ପକେଇଦେଲେ ସେ ଟିକେ ଫୁଲିଯିବ, ଆଉ ହେଇଯିବ। ଆଉ କ୍ଷୀରି ତ ସୁଜି କ୍ଷୀରି, ସାଧାରଣ କଥା ସମସ୍ତେ ଜାଣିଛନ୍ତି, ସୁଜି କ୍ଷୀରି ହେଲା, ଆଉ ପତ୍ର ପଡିଯିବ, ଆଉ ବେଳ ବୁଡ଼ୁ, ଆଉ ତ ଖାଇଦେଲେ, ପିଲେ ଖାଇଦେଲେ, ବଡ ଖାଇଦେଲେ, ସମସ୍ତେ ଖାଇଦେଲେ, ଆଉ ସେଦିନର କାମ ଇଏ ସରିଲା। ଏତେ କାମ ଭିତରେ ସେ ବୋଉଟି କୁଆଡେ ଯାଉଛି? ସେ ତ କାଲି ସେ ଏଇ ସବୁଦିନ ରୋଷେଇ କରୁଥିଲା, ଆଜି ବି ସେ କରୁଛି, ତାର ରଜ କିଛି ନାହିଁ, ତାର ଖୁସି ବାସି ନାହିଁ, ଆଉ ସେ ଏମିତିକା ତ କରୁଥିବ। ଆଉ ରାତିରେ ଯାହା ଟିକେ ତା ସ୍ୱାମୀ ସାଥିରେ କଟର କଟର କିଛି କଳି କରି କହୁଥିବ ମୁଁ ଖଟୁଥିବି କେତେ କୁଆଡେ ସମସ୍ତେ ଯେ ଯୁଆଡେ ଯାଉଛନ୍ତି ମତେ ଟିକେ କୁଆଡେ ନେଲନି ନା ତୋର କଣ ବେଳ ଯାଉଛି ସେ କହିକି ତାକୁ ଦମକେଇକି ରଖିଦେଲା ଗଲା ସେ କାମ ସରିଲା। ତା ପର ଦିନ ହବ ଠାକୁରାଣୀ ଗାଧୁଆ। ଠାକୁରାଣୀ ଗାଧୁଆରେ କେତେ ଗୁଡେ ଛତା ଆଉ ସେ ହଉଛି ଶାଶୁର କାମ, ଶାଶୁ ମାନେ ସେ କାମଟା କରିବେ। ତ କଣ ହବ ସକାଳ ରାତି ପାଇଥିବ କି ନାହିଁ ଏଇଭଳିଆ ଅନ୍ଧାର ବେଳକୁ ଦୁଆରଟା ଆଗ ଦିନରୁ ଲିପା ହେଇଯାଇଥିବ, ଗୋବରରେ ଲିପା ହେଇଯାଇଥିବ, ସେ ଜାଗାରେ ସବୁ ଯୋଉ ଇଏ ହଳଦୀ ସିନ୍ଦୁର ଦୁବ ଏଇସବୁ ଆସିକି ଥବ। ଏଇ ସ୍ତ୍ରୀ ଲୋକମାନେ ସେ ଯେତିକି ଯାହା ପୂଜା ପଡ଼ା ଜାଣନ୍ତି ଆଗ ହଳଦୀ ଦେଇକିରି ଗାଧେଇ ଦେବେ, ପାଣି ପକେଇକିରି ଠାକୁରାଣୀକି ଗାଧେଇ ଦେଲେ। ଠାକୁରାଣୀ କିଏ ଏ ମାଟି? ଆରେ ଠାକୁରାଣୀ ତ ଯାହାକୁ ଦେଖୁଛ ମନ୍ଦିରରେ ସେ ପଥରଟେ, ଏକୁ ଯେ ମାଟି ମୁଖ ଯୋଉ ଠାକୁରାଣୀ ବୋଲି କହୁଛନ୍ତି ଇଏ ଅଲବତ ଠାକୁରାଣୀ। ଇ ମାଟି ସାରା ପୃଥିବୀର 800 କୋଟି ଲୋକଙ୍କୁ ଜୀବନ ଖାଇବାକୁ ଦଉଛି, ପ୍ରାଣୀମାନଙ୍କୁ ଉଦ୍ଭିଦ ମାନଙ୍କୁ। ମାଟି ମାଟି ଆମର ମା, ସେଇ ସକାଶେ ମା ତ କ୍ଷୀର ଦିଏ ପିଲା ଖାଏ, ଖୁବ ବେଶୀ 2-3 ବର୍ଷ ବେଳେ ବେଳେ ଖାଆନ୍ତି। ତ ସିଏ ଏଇ ଯୋଉ ମାଟି, ମାଟି ପ୍ରକୃତରେ ମା, ମାଟି ଯିଏ ଦଉଛି ଖାଇବାକୁ। ତୁମେ ଜନ୍ମ ହେଲ ମାଟିରେ, ମରିବ ମାଟିରେ, ପୋତା ହବ ବା ପୋଡା ହବ। ଏ ଯୋଉ ବଞ୍ଚିବ ଯେତେ ସମୟ ଧରିକିରି ବ୍ୟବଧାନରେ ସବୁଦିନ ତୁମେ ସେ ମାଟିରୁ ଝୁଡିକିରି ଖାଉଛ, ମାଟିରୁ ଖାଉଛ, ମାଟିରେ ସବୁ। ତେଣୁ ସେ ଓଡିଆ, ବିଶେଷ କରି ଓଡିଆର ସ୍ତ୍ରୀ ଲୋକମାନେ ସେ କଥାଟାକୁ ବୁଝିଥିଲେ, ଜାଣିଥିଲେ। ପୁରୁଷ ଲୋକ ମାଟିକି ଯେତେ ଯାହା ଇଏ କରନ୍ତୁ ତାଙ୍କର ତ କିଛି ନଥାଏ ସେସବୁ କଥା। ଓଡିଶାରେ ତ ସବୁ ବୁଡ଼ିଗଲାଣି ସବୁ ଏ ଜିନିଷ ଗୁଡାକ, କିନ୍ତୁ ସେମାନେ ୟାକୁ ରଖିଛନ୍ତି ସଂସ୍କୃତିକି। ଏ ରଜ ଦିନ ତାଙ୍କୁ ପୂଜା କରିବେ, ତ ଗାଧୁଆ ଗାଧୁଆ ହେଲେ ଠାକୁରାଣୀ ଗାଧୁଆ ହେଲେ ହେଲା। ଯଦି ସେ ପିଲା ଡାକେଇ ଦେବେ, ଯାହା ତୁମେ କରୁଛ ମା କର, ଜେଜେ ମା କରୁଛି ତ ତୁମେ କର, ଆମ ମାଆଟା ଦେଇଦିଅ ଭୋଗ ଚାହିଁଥିବେ, କଦଳୀ ଆଉ ଛେନା ନଡ଼ିଆ ସବୁ ଛଟା ହେଇକିରି ପୂଜା ହଉଥିବ ତାଙ୍କୁ, ଆଉ ପିଠାପଣା ପୂଜା ହୁଏନି ସକାଳେ, ଏଇସବୁ ପୂଜା ହଉଥିବ। ଆଉ ମା କଣ କରିକିରି ସୁକୁରୁକୁରୁ କରିକିରି ଟିକେ ବନ୍ଦାପନା କଲା ଭଳିଆ କରିଦେଲେ ମାଟିକି, ଉଠିଲେ ତ ପିଲାଙ୍କୁ ସେଇଠୁ ଡାବେ ଡାବେ ଦେଇଦେଲେ, ପିଲେ ତାକୁ ଖାଇଲେ। ଆଉ ଏଗୁଡିକ ତ ଏ ଯୋଉ ସଜ ଗୁଡିକ ଚାଷର ସଜ ସେଇଠି ଥୁଆ ହେଇଥିବ, ସେ ବି ସେଇଠି ପୂଜା ହବ। ଆଉ ଆଜି ପୂଜା ହେଲା ପରେ ସେ ଅନୁକୂଳ ହବ, କଣ ଅନୁକୂଳ ହବ ନା ଚାଷ ତ ସରିଯାଇଛି ଆଉ ଅନୁକୂଳ କଣ ହବ? ନା ଚାଷ ସରିଯାଏ ଯେ ବୁଣାମୁଣି ସରିଯାଏ, କିନ୍ତୁ ଟିକେ ଉପରିଆ ବିଲ ଯିଏ ରହିଯାଇଥାଏ ସେ ସେଇଦିନ ହଳ ହେଇକିରି ପୁଣି ବୁଡ଼ା ହବ, ତଳି ପଡ଼ିବ ସେଇଦିନ ତଳି ପଡ଼ିବ। ବଡ଼ କଥା ହଉଛି ସେଦିନ ତଳି ପଡ଼ିବ ଧାନ, ଇଏ ତ ସବୁ ବୁଣା ହେଇଗଲା, କିଛି ବିଲ ପାଇଁ ତଳି ପଡ଼େ। ଉପର ବିଲ ପାଣି ହୁଏ ନାହିଁ ତାକୁ ରୋଇବା ଦରକାର, ସେତେବେଳେ ରୁଆଁ ବେଶୀ ନଥିଲା, କିନ୍ତୁ କାନ୍ଧିବା ବିଲ ଯୋଉଗୁଡାକ ଡେର ବିଲ ତାକୁ ରୋଇବାକୁ ପଡୁଥିଲା, ସେଥିପାଇଁ ତଳି ପଡ଼ିବ। ତେଣୁ ହଳିଆ ଆସିଥିବ, ହଳିଆ ତ ଗୋଟିଏ ସେ ବଳଦ ଯୋଚା ଆଣିଥାଏ, ହଳିଆ ବି ଯୋଚା ହେଇଥାଏ। ହଳିଆ ଯେତେବେଳେ ସକାଳୁ ଆସିଲା ତାର ଜୁଆଳି ପଡ଼ିଲା କାନ୍ଧରେ, ସନ୍ଧ୍ୟା ଯାଏ ଦିନ ଯାକ କାମ କରୁଥିବ, ସେ ଆସିଥିବ ହଳ ଜୋଚିବ, କାହିଁକି ବଳଦକୁ ମଧ୍ୟ ଖାଇବାକୁ ପିଇବାକୁ ଦିଆ ହବ ଭଲ ହେଇକି ସେଦିନ। ତାପରେ ଘରର ମୁରବୀ ଯିଏ, ଆଉ ସେ ତ ନୂଆ ଲୁହା ଫିଟ୍ ହେଲା ତା ଦେହରେ ଜଙ୍ଗଳରେ, ସେ ନେଇକିରି ଗଲା, ସେ ପୁରୁଷ ଲୋକଟି ସେତେ ଗଲା ମୁଣ୍ଡେଇକିରି ବିହନ ଚଳି ପଡ଼ିବ। ସେଦିନ ସ୍ତ୍ରୀ ଲୋକ ଅକ୍ଷୟ ତୃତୀୟା ଭଳିଆ ସ୍ତ୍ରୀ ଲୋକ ଯିବାଟା ଏତେ ନଥାଏ, ଏ ତ ଗୋଟେ ଅନୁକୂଳ କରିଦେଇଛନ୍ତି ଆଉ। ଆଚ୍ଛା, ସବୁ ଘରେ କଣ ଚାକର ଥାନ୍ତି? ସେଇ ପୁରୁଷ ଲୋକ ତ ହଳ ନିଜେ ଚାଷୀ, ନିଜ ହଳ ନେଇକିରି ଯାଏ, ଆଉ ନେଇକିରି ଯିବ ହଳ କରିବ, ସେଠି ତଳି ପକେଇବ, ଆସିବ ଟିକେ ସେତେବେଳକୁ ବର୍ଷା ରଜ ବେଳେ ପ୍ରାୟ ହେଇଯାଇଥାଏ, ଆଉ ବର୍ଷା ହେଇଥିବ ପାଗ ହେଇଥିବ, ବୁଣିବ ଆଉ ତଳି ବୁଣି ପକେଇ ଦେଇକିରି ଆସିବ ଆଉ। ଏଇ ଯୋଉ ତଳି ପଡିଲା ଏହାକୁ କୁହାଯାଏ ଖରୁଡ଼ି ତଳି। ଯୋଉ ବୁଣା ହେଲା ତାକୁ କୁହାଯାଏ ଖରୁଡ଼ି ବୁଣା। ଖରୁଡ଼ି ବୁଣି ଦେଇଛ ଧାନ, ବର୍ଷା ଅସରେ ହେଇଗଲା, ପହିଲି ଅଷାଢ଼ରେ ବର୍ଷା ଅସରେ ହେଇଗଲା, ଅଗାଡ଼ି ଫୋଡ଼ ଗଛ ଇଏ ହେଇଛି। କଣ ସେଟା ଆମର ରଥଯାତ୍ରା ହଉଛି, ଆଉ ଗୁଣ୍ଡିଚା ପହିଲି ରଥ, ପହିଲି ରଥଟାକୁ କଣ କୁହାଯାଏ, ସେଇଦିନ ଯୋଉ ରଥ ହେଲା ସେ ଦିନକୁ ଯଦି ସେ ଗଛ ହେଇଯାଇଛି, ଚାଷୀ ଅପେକ୍ଷା କରିବ ବାହୁଡ଼ା ଯାଏ। ଗଛ ସେତେବେଳକୁ ଛୋଟ ଛୋଟ ଗଛ ହେଇଥାଏ, ଯେ ଭଲ ଚାଷୀ ସିଏ ତାକୁ ଗାର ମାରିଦିଏ, ଗାର ମାରିଦିଏ ମାନେ ବେଉଷଣ କରିଦିଏ, ବର୍ଷା ତ ହେଇଛି ସେ ସୁଯୋଗ ସେ ଛାଡ଼ିବନି। ଗାର ମାରିଦେଲା ପରେ ଦେଖାଯାଏ ଯେ ବିଲରେ ଆଉ ସେତିକି କିଛି ଗଛ ନାହିଁ, କିନ୍ତୁ ସେଇ ଯୋଉ ଗଜା ବୁଆ ତାକୁ କହନ୍ତି ଗଜା ବୁଆ ବେଉଷଣ, ସେଇ ଯୋଉ ଗଜା ବୁଆ ସିଏ ତ ଆଠ ଦିନ ଭିତରେ ଦୁର୍ମ ହେଇକିରି ବାହାରିବ, ଦଶ ବାର ପିଲ ହେଇକିରି, ଆଉ ସେ ଅଲଗା କଥା। ସେଇ ତ ସେଇ ଚାଷ କଥା, ତ ସବୁ ତ ସେଇ ଚାଷ ପର୍ବ, ଆଉ ସେ ଗଣ୍ଡାକ ହେଲେ ସିନା ଏତେ କଥା ଆମେ ଫୁର୍ତ୍ତି କରିବା, ଏତେ ଖାଇବା ପିଇବା ଏତେ ବରାଦ ହବା କରିବା, ଆଉ ତେଣୁ ସେ ତାକୁ ଯାଆନ୍ତି ଇଏ କରିବାକୁ। ସେଦିନ ବି ଫେରେ ସେଇ ଖେଚେଡ଼ି, ଆଉ ଗୋଟେ ଭଲ ଦିନ ତ ଠାକୁରାଣୀଙ୍କ ଦିନ, ଆଉ ସେଦିନ ମାଛ ଚଳେ, କିନ୍ତୁ ସ୍ତ୍ରୀ ଲୋକମାନେ ଟିକେ ମାଛ ପାଇଁ ନାକ ଟେକନ୍ତି, ସବୁବେଳେ ଖାଲି ମାଛ ମାଛ, ଆଜି ଗୋଟେ ଠାକୁରାଣୀ ଇଏ ମାଛ ନହେଲେ ଚଳନ୍ତାନି, ଇଏ କୋଉ ଛାଡ଼ିବେ ସେ କଥା, ମାଛ ହୁଏ ଯାହା ହଉ, କିନ୍ତୁ ଡାଲମା କ୍ଷୀରି ଆଉ ଖେଚେଡ଼ି ଏସବୁ ହୁଏ, କଟା ଆମକୁ ତ ଅଛି ଆମ କଟା, ଆଉ ସବୁ ଖାଆପିଅ ହୁଏ। ସେଦିନକୁ ଆଉ ଟିକେ ବାକିଆ ଥାଏ, ଯୋଉ ଝିଅମାନେ ବୁଲାବୁଲି କରନ୍ତି, ବାଗୁଡ଼ି ଆଉ ସେଦିନକୁ ନଥାଏ, ତ ଇଏ ତ ବର୍ଷକର ଗୋଟେ ପର୍ବ ସରିଗଲା, ଆଉ ରଜ ମଉଜ ସରିଲା, ବର୍ତ୍ତମାନ ସବୁ ହେଇଗଲା, ୟା ପରକୁ ବର୍ତ୍ତମାନ ଅପେକ୍ଷା କରିବା ଶ୍ରାବଣ ପୁଣ୍ୟ ଆଉ ଗମା ପୁଣ୍ୟ। ଆରେ ଗମା ପୁଣ୍ୟ ତ ହଉଛି ଚାଷୀର ଅଳ୍ପ, ତ ଆଉ ଏପଟେ ସେଟା ବୁଢା ହେଲା, ସେତେବେଳକୁ ପୁରା ବେଉଷଣ ହେଇଯାଇଥିବ ଗର୍ବ ଖାଲି ଧାନ, ତାପରେ ପଲବୀ ଯିବ ଧାନ, ଆଉ ଇଏ ଫଟେଇକିରି କଣ ପିଲ ଫଟେଇ, ଯେତେବେଳେ ବିଲରେ ହେଇଯିବ ଧାନ, ନେଳିଆ ଧାନ ହେଇଯାଇଥିବ ଫୁଟେ ଦେଢ ଫୁଟ ଉଚ୍ଚା ଗମପୁଣ୍ୟକୁ ହେଇଯାଇଥାଏ ହେଇଯାଇଥିବ, ସେତେବେଳେ ତ ସେଇ ଧାନକୁ ବିଲକୁ ଦେଖିକିରି ଚାଷୀର ପେଟ ପୁରିଯିବ। ଯିଏ ଚାଷୀ ଗୁଡ଼ାଏ ଦିଖମା ଥାନ୍ତି, ଏ ଠିକ ଭାବରେ କରନ୍ତିନି, କିନ୍ତୁ ଯିଏ ଚାଷୀ ସେଭଳି ବହୁତ ଚାଷୀ ଥାନ୍ତି, ତାଙ୍କ ଫସଲ ଦେଖିଲେ ତୁ ଆଖି ଖୁସି ହେଇଯିବ।
ବହୁତ ବହୁତ ଧନ୍ୟବାଦ ଆପଣ। ରଜ ପର୍ବ ଓ ସେଥିରେ ପ୍ରସ୍ତୁତ ହେଉଥିବା ଖାଦ୍ୟପେୟ ଓ ସାଂସ୍କୃତିକ ପରିବେଶ ସମ୍ପର୍କରେ ଧାରାବାହିକ ଭାବରେ ଆଲୋଚନା ଶୁଣିଲେ ଶ୍ରୀଯୁକ୍ତ ନଟବର ଷଡ଼ଙ୍ଗୀଙ୍କ ନିକଟରୁ। ଆମର ଏହି ଆଲୋଚନା ଓଡ଼ିଶାର 70-80 ବର୍ଷ ତଳର ଓଡ଼ିଶାର ଗ୍ରାମ୍ୟ ଜୀବନକୁ ଆପଣଙ୍କ ମନରେ ପୁଣି ଥରେ ଉଜାଗର କରିବ ବୋଲି ଆମର ଆଶା। ଭବିଷ୍ୟତରେ ଆମେ ଓଡ଼ିଶାର ଖାଦ୍ୟ ସଂସ୍କୃତି ସମ୍ପର୍କରେ ଅଧିକ ଆଲୋଚନା କରିବା ପାଇଁ ପ୍ରୟାସ କରିବୁ। ଯଦି ଆପଣଙ୍କୁ ଆମର ଏହି ଆଲୋଚନା ଭଲ ଲାଗୁଥାଏ, ତେବେ ନିଶ୍ଚିତ ଭାବରେ ଲାଇକ୍ ଏବଂ ଶେୟାର କରିବେ। ଧନ୍ୟବାଦ।